ডেট 27 ছেপ্টেম্বৰ ইনফৰ্মেণ্ট নেম দিলীপ চিচা ইনভেষ্টিগেটৰ হিলাল এণ্ড ৰলেন দিছ ইজ দ্য ইনফৰ্ম কনচেণ্ট ফৰ্ম অফ দিলীপ চিচা ভেনিউ ইজ ই আৰ এল চি ভুৱনেশ্বৰ
ସୂଚିତ ସମ୍ମତି ପତ୍ର ସଙ୍କଟାପନ୍ନ ଭାଷାସମୂହର ସୁରକ୍ଷା ଏବଂ ସଂରକ୍ଷଣ ଯୋଜନା ଏସ୍ ପି ପି ଇ ଏଲ୍ ଭାରତୀୟ ଭାଷା ସଂସ୍ଥାନ ମହେଶ୍ୱର ଦ୍ୱାରା 12 ସେପ୍ଟେମ୍ବର 2023ରୁ 5 ଅକ୍ଟୋବର 2023 ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଭାଷା କେନ୍ଦ୍ର ଭୁବନେଶ୍ୱରରେ ଆୟୋଜିତ ଦକ୍ଷିଣୀ ମୁଣ୍ଡା ଭାଷା ସମୂହ କର୍ମଶାଳାରେ ଅଂଶଗ୍ରହଣ କରିବାକୁ ରାଜି ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଏହି ସମ୍ମତିପତ୍ରରେ ଏହି କର୍ମଶାଳା ତଥା ଅଧ୍ୟୟନର ଉଦ୍ଦେଶ୍ୟ ଆବଶ୍ୟକ ସମ୍ପୃକ୍ତି ଓ ଅଂଶଗ୍ରହଣକାରୀ ଭାବରେ ଆପଣଙ୍କ ଅଧିକାର ବିଷୟରେ ବିବରଣୀ ଦିଆଯାଇଛି। ଅଧ୍ୟୟନର ଉଦ୍ଦେଶ୍ୟ ଅଡ଼ିଓ ଭିଡ଼ିଓ ଏବଂ ଲିଖିତ ଫର୍ମରେ ଭାଷା ତାତ୍ତ୍ୱିକ ତଥ୍ୟ ସଂଗ୍ରହ ପାରେଙ୍ଗା ସମ୍ପ୍ରଦାୟର ସଂସ୍କୃତି ଏବଂ ପରମ୍ପରା ବିଷୟରେ ସୂଚନା ସଂଗ୍ରହ ସଂଗୃହୀତ ତଥ୍ୟଗୁଡ଼ିକ ଶୈକ୍ଷିକ ଉଦ୍ଦେଶ୍ୟରେ ଅଭିଧାନ ବ୍ୟାକରଣ ଗବେଷଣାତ୍ମକ ପ୍ରବନ୍ଧ ଓ ଅନ୍ୟାନ୍ୟ ଭାଷାଭିତ୍ତିକ ସାମଗ୍ରୀ ପ୍ରସ୍ତୁତ କରିବା ଏବଂ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଇପାରିବ। ସଂଗୃହୀତ ତଥ୍ୟଗୁଡ଼ିକ ଡିଜିଟାଲ ଫର୍ମାଟରେ ସଂରକ୍ଷିତ ରଖାଯିବ ନକଲ କରାଯିବ ସହିତ ଗବେଷଣା ଉଦ୍ଦେଶ୍ୟରେ ବିବରଣ ମଧ୍ୟ କରାଯାଇପାରିବ। ଏହି ତଥ୍ୟଗୁଡ଼ିକୁ ଅନଲାଇନରେ ସଂରକ୍ଷିତ ରଖାଯିବ ସହିତ ଗବେଷକ ନୀତି ନିର୍ଦ୍ଧାରକ ଭାଷା ବିଶେଷଜ୍ଞ ସମ୍ପୃକ୍ତ ସମ୍ପ୍ରଦାୟର ଲୋକ ଓ ବିଶେଷଜ୍ଞମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ସଂଗୃହୀତ ତଥ୍ୟଗୁଡ଼ିକର ସ୍ୱତଃ କପିରାଇଟ୍ ଭାରତୀୟ ଭାଷା ସଂସ୍ଥାନ ମହେଶ୍ୱର ପାଖରେ ରହିବ। ତଥ୍ୟ ସଂଗ୍ରହରେ ନିମ୍ନଲିଖିତ ପଦ୍ଧତିଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଛି ତଥ୍ୟ ପ୍ରଦାନକାରୀଙ୍କ ସାମାଜିକ ଭାଷାତିକ ରୂପରେଖା ପ୍ରୋଫାଇଲ୍ ଆକଳନ କରିବା ପାଇଁ ପ୍ରଶ୍ନାବଳୀ ଗବେଷିକା ବା ଗବେଷିକାଙ୍କ ଦ୍ୱାରା ଗଠନମୂଳକ ପ୍ରଶ୍ନାବଳୀ ବ୍ୟବହାର କରି ସାକ୍ଷାତକାର ଅଂଶଗ୍ରହଣକାରୀ ଭାଷାଭାଷୀଙ୍କ ମଧ୍ୟରେ ବାର୍ତ୍ତାଳାପ ଓ ଆଲୋଚନା ଉପରେ ଅବଲୋକନ ତଥ୍ୟଗୁଡ଼ିକର ରେକର୍ଡ ପାଇଁ ଅଡ଼ିଓ ରେକର୍ଡର ଭିଡ଼ିଓ କ୍ୟାମେରା ଏବଂ ସଂକଳିତ ପ୍ରଶ୍ନାବଳୀ ବ୍ୟବହାର କରାଯିବ। ଯେହେତୁ ପାରେଙ୍ଗା ଭାଷାର ଲିପି ନାହିଁ, ଏଣୁ ପାରେଙ୍ଗା ଭାଷାକୁ ଲେଖିବା ପାଇଁ ଓଡ଼ିଆ ରୋମାନ ଦେବନାଗରୀ ଇଣ୍ଟରନ୍ୟାସନାଲ ପୋଟେନିକ୍ ଅଫ୍ ଆଲଫାବେଟ୍ IPL ଲିପି ଗୁଡ଼ିକ ବ୍ୟବହୃତ ହେବ। ଅଧ୍ୟୟନର ସ୍ୱରୂପ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ପଦ୍ଧତି ଗୁଡ଼ିକ ବିଷୟରେ ଆପଣଙ୍କୁ ଯେକୌଣସି ସମୟରେ ପ୍ରଶ୍ନ ପଚାରିବାକୁ କିମ୍ବା ଚିନ୍ତା କରିବାକୁ ଉତ୍ସାହିତ କରାଯାଇପାରିବ। ଯଦି ଆପଣ କୌଣସି ପ୍ରକାରେ ଅସହଜ ମନେ କରନ୍ତି ତେବେ ଉପରୋକ୍ତ କୌଣସି ଉଦ୍ଦେଶ୍ୟ ପାଇଁ ସମ୍ମତି ପ୍ରତ୍ୟାହାର କରିବାର ଅଧିକାର ଆପଣଙ୍କର ରହିଛି। ଭାଷା ପରାମର୍ଶଦାତାଙ୍କ ସହମତି ମୁଁ ଦିଲୀପ ସିସା ବୟସ 19 ଉପରୋକ୍ତ ବିବରଣୀଗୁଡ଼ିକ ପଢ଼ି ବୁଝିବା ସହିତ ଶୈକ୍ଷିକ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ପାରେଙ୍ଗା ଭାଷାର ଭାଷା ଓ ସଂସ୍କୃତି ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ମୋର ସମ୍ମତି ଦେଉଛି। ମୁଁ ବୁଝିପାରିଛି ଯେ ମୋର ଏହି ତଥ୍ୟ ତଥା ମୋ ସହିତ ହୋଇଥିବା ଆଲୋଚନାର ଅଧିବେଶନଗୁଡ଼ିକ ରେକର୍ଡ଼ କରାଯିବ ଓ ଏହି ରେକର୍ଡ଼ିଂକୁ ସଙ୍କଟାପନ୍ ଭାଷା ସମୂହର ସୁରକ୍ଷା ଏବଂ ସଂରକ୍ଷଣ ଯୋଜନା SPPEAL ଦ୍ୱାରା ସଂରକ୍ଷଣ ନ ଖୋଲ ଓ ବିବରଣ କରାଯାଇପାରିବ। ମୋ ଭାଷାରେ ଅଭିଧାନ, ବ୍ୟାକରଣ, ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରକାଶନ ନିମନ୍ତେ ଆବଶ୍ୟକ ସ୍ଥଳେ ଉପରୋକ୍ତ ଲିପି ଗୁଡ଼ିକ ବ୍ୟବହାର କରିବାକୁ ମୁଁ ଭାରତୀୟ ଭାଷା ସଂସ୍ଥାନ ମହେଶ୍ୱରକୁ ମୋର ସମ୍ମତି ଜଣାଉଛି। ନାମ ଦିଲୀପ ସିସା, ଠିକଣା ସାନସଗର, କୋରାପୁଟ, ଲମତାପୁଟ, ଓଡ଼ିଶା, ସ୍ଥାନ ଭୁବନେଶ୍ୱର।